ନମସ୍କାର, ମୋ ନାଁ ମନୀଷୀ ସାହୁ। ଆମର ବସ୍ତିରେ ଗଠନ କରାଯାଇଥିବା ଯେଉଁ କିଶୋରୀ କ୍ଲବ, ମୁଁ ସେଥିରେ ଗୋଟେ ସଦସ୍ୟ। ଆଉ ଏଠି ମୁଁ ଉପସ୍ଥାପନ କରିବାକୁ ଚାହିଁବି, ଆମର ଯେଉଁ ବସ୍ତି ଏରିଆ ରହୁଛି ସେଠି କ'ଣ କ'ଣ ସବୁ ସୁବିଧା, କେତେ ଗୁଡ଼ିଏ ଘର, ଆଉ କେଉଁ କେଉଁ ଜାଗାରେ କେଉଁ କେଉଁ ସଂସ୍ଥାମାନ ଗଢ଼ି ଉଠିଛି ସେସବୁ ଦେଖିବା ପାଇଁ ଚାହିଁବି। ତ ଆମର କହିବାକୁ ଗଲେ ବସ୍ତିର ଗୋଟେ ପଟ ପାର୍ଶ୍ୱରେ 90% ଘର ରହୁଛି, ଆଉ 10% ଘର ପ୍ରାଇଭେଟ୍ ପ୍ଲଟ୍ ପାଖାପାଖି ଲାଗିକି ରହୁଛି, 10% ଘର ଆଉ ଗୋଟେ ମନ୍ଦିର ଲାଗିକି ରହୁଛି। ଆଉ 90% ଯେଉଁ ଘର ରହୁଛି ତା ଭିତରେ ଆମର ମନ୍ଦିର 4 ତା ସହିତ ଫ୍ୟାକ୍ଟ୍ରି କେତେ ଗୁଡ଼େ ରହୁଛି। ମୁଖ୍ୟତଃ କହିବାକୁ ଗଲେ ଫ୍ୟାକ୍ଟ୍ରି ଦେଖିବାକୁ ଗଲେ ଆମର 3 ଫ୍ୟାକ୍ଟ୍ରି ରହୁଛି, ଯେଉଁଟାକି କାଠ କାମ ହେଉଛି 3 ଫ୍ୟାକ୍ଟ୍ରିରେ, ଆଉ ଗୋଟେ ହେଉଛି ମିକ୍ସଚର୍ ଫ୍ୟାକ୍ଟ୍ରି ରହୁଛି, ଆଉ ଗୋଟେ ରହୁଛି ଆମର ଆଉ ସ୍କୁଲ ରହୁଛି, ଆମର 2 ସ୍କୁଲ ରହୁଛି, ଆଉ ଗୋଟେ ସ୍କୁଲ ଏବେ ନୂଆ କରି ହାଇସ୍କୁଲ ମଧ୍ୟ ପରିଣତ ହେଇଛି ଗୋଟେ ସ୍କୁଲ। ଆଉ ପ୍ରତ୍ୟେକ ଘର ସମସ୍ତେ ପ୍ରପର୍ ହାଇଜିନ୍ ମେଣ୍ଟେନ୍ କରୁଛନ୍ତି, ଯେତେବେଳେ ଘର ବସ୍ତି ବାସିନ୍ଦା ଅଛନ୍ତି ସମସ୍ତେ ପ୍ରପର୍ ହାଇଜିନ୍ ମେଣ୍ଟେନ୍ କରୁଛନ୍ତି। ସମସ୍ତଙ୍କ ଘରେ ବାଥରୁମ୍ ଅଛି, ଆଉ ୱାଟର୍ ସପ୍ଲାଏ ବି ସବୁଠୁ ଠିକ୍ ହେଉଛି, ସମସ୍ତଙ୍କ ଘରେ ପାଣି ପହଞ୍ଚୁଛି, ଆଉ ରାସ୍ତାଘାଟ ମଧ୍ୟ ପରିମଳ ନିର୍ମଳ ସମସ୍ତେ ବଜାୟ ରଖୁଛନ୍ତି। BMC ଗାଡ଼ି ସର୍ବଦା ବସ୍ତି ଭିତରକୁ ଆସୁଛି, ଯେଉଁଭଳି ଭାବରେ ଆମର ଅଳିଆ ଗୁଡ଼ିକ ସଂଗ୍ରହ କରାଯିବା ଦରକାର ସେଭଳି ହେଉଛି, ଲୋକମାନେ ମଧ୍ୟ ସେ ନିୟମକୁ ପାଳନ କରୁଛନ୍ତି। ଆଉ ଆମର ବସ୍ତିକୁ ଲାଗିକି ବଡ଼ କେନାଲ ଗୋଟେ ଯାଇଛି, ଯେଉଁ କେନାଲ ଉପରେ ବ୍ରିଜ୍ ମଧ୍ୟ ଅଛି ଯେଉଁଟାକି ବସ୍ତିକୁ କନେକ୍ଟ କରୁଛି, ଯିବା ଆସିବା ସୁବିଧା ପାଇଁ ଭଲ ବ୍ରିଜ୍ ବି ଅଛି। ଆଉ କେନାଲରେ ମୁଖ୍ୟତଃ କିଛି ଯେଉଁମାନେ ପ୍ରପର୍ ଡିସ୍ପୋଜାଲ ମେଥଡ଼କୁ ଫଲୋ କରୁନାହାନ୍ତି କିଛି ଲୋକ ଅଛନ୍ତି, ଯେଉଁମାନେ କି ଡ୍ରେନେଜ୍ ମେଥଡ଼କୁ ଫଲୋ କରୁନାହାନ୍ତି, ମୁଖ୍ୟତଃ ସେଇ ଲୋକଗୁଡ଼ିକ କେନାଲ କଡ଼ରେ ଯେଉଁମାନଙ୍କର ଘର ସେମାନେ କରୁନାହାନ୍ତି। ଆମେ ସେମାନଙ୍କୁ ବୁଝାଉଛୁ, ସେମାନଙ୍କ ଭିତରେ ଆମେ ସଚେତନ ସୃଷ୍ଟି କରୁଛୁ, ତାଙ୍କ ଘର ଘର ବୋଲି ବୁଝାଉଛୁ। ଏବେ ସେସବୁ ଜିନିଷ କମିଯାଇଛି, କିନ୍ତୁ ଆଗରୁ ସେସବୁ ଜିନିଷ ସେମାନେ ବାଥରୁମ୍ ମାନେ ଶୌଚାଳୟ ବ୍ୟବହାର କରୁନଥିଲେ, ଏସବୁ ନକରି ସେମାନେ ଶୌଚ ନିମନ୍ତେ ଡାଇରେକ୍ଟ ଯାଉଥିଲେ କେନାଲକୁ, ଯେଉଁଟାକି ଏବେ ବହୁତ ପରିମାଣରେ କମିଯାଇଛି। ଦୀର୍ଘ 7-6 ହେଲା ସେସବୁ ଜିନିଷ ଦେଖାଯାଉନାହିଁ। ଆଉ ବାକି ରହିଲା ଆମର ଯେଉଁ ଅଛି ମୁଖ୍ୟତଃ ପାଖାପାଖି 250-300 ଯେଉଁ ଘର ଅଛି, ତା ଦେହରୁ ଆମର 180-170 ଘର ଆମର କ'ଣ କରୁଛନ୍ତି ନା, ଯେଉଁ ଡିସ୍ପୋଜାଲ ମେଥଡ଼ ଯେଉଁ ଅଛି ଆମର ଯେଉଁ ଟ୍ୟାଙ୍କ ଅଛି ଆମର ଯେଉଁ ବାଥରୁମ୍ର, ସେସବୁକୁ ପ୍ରପର୍ ଡିସ୍ପୋଜାଲ ମେଥଡ଼କୁ ସେମାନେ ଫଲୋ କରୁଛନ୍ତି, ଆଉ ବାକି 80 ଯେଉଁ ଘର ରହିଲେ ସେମାନେ ଏତେ ଫଲୋ କରୁନାହାନ୍ତି, କିନ୍ତୁ ଆସ୍ତେ ଆସ୍ତେ ସେମାନେ ବି ସେସବୁ ଜିନିଷ ଜାଣିଲେଣି, ସେମାନେ ବି ଉନ୍ନତି କଲେଣି, ସେସବୁ ପ୍ରତି ସେମାନେ ମଧ୍ୟ ଧ୍ୟାନ ଦେଉଛନ୍ତି। ଏ ସ୍କୁଲ ତା'ପରେ ଆମର ରହିଲା ଯେଉଁ ଆମର ଲାଇଟ୍ ଫ୍ୟାସିଲିଟି ରହୁଛି, ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଆମର ଏଠି ପାଖାପାଖି 10-15 ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଅଛି। ଆଉ ଯେଉଁ ସବୁ ଝିଅମାନେ ରହିଲେ, ଯେଉଁମାନେ କିଶୋରୀମାନେ ରହିଲେ ପାଖାପାଖି 18-25 ସେମାନେ କିଶୋରୀ ବାଳିକା, ଛୋଟ ଛୁଆମାନେ ଯେଉଁମାନେ କୈଶୋର ଅବସ୍ଥା ପ୍ରାପ୍ତ କରିସାରିଲେଣି ଯେଉଁ ଝିଅମାନେ, ସେମାନେ କ'ଣ କରୁଛନ୍ତି ନା, ତାଙ୍କର ଯେଉଁ ପ୍ରପର୍ ହାଇଜିନ୍ ମେଣ୍ଟେନ୍ ହେବା କଥା, ବାଥରୁମ୍ରେ କ'ଣ କ'ଣ ଜିନିଷ ରହିବା କଥା, ଯେମିତିକି ଆମର ନାପକିନ୍ ପ୍ୟାଡ଼୍ ସାନିଟାରୀ ଏସବୁ ଜିନିଷ ଯେଉଁ ୟୁଜ୍ କରିବା କଥା, ସେସବୁ ବି ପ୍ରପର୍ ସେମାନେ ୟୁଟିଲାଇଜେସନ୍ କରୁଛନ୍ତି। ଆଉ BMC ଗାଡ଼ିର ଯେଉଁ ସୁବିଧା ରହିଛି ଝିଅମାନଙ୍କ ପାଇଁ, ତାଙ୍କର ଯେଉଁ ସାନିଟାରୀ ପ୍ୟାଡ଼୍କୁ କେଉଁ ଜାଗାରେ ଡିସ୍ପୋଜାଲ୍ କରିବା ଦରକାର, ଆମର ଯେଉଁ ବ୍ଲୁ କଲର୍ ଯେଉଁ ଡବା ଆସୁଛି ଯେଉଁଟା BMC ଗାଡ଼ି ପଛପଟେ ରହୁଛି, ସେଇଟା ହିଁ ଆମ ପ୍ରତ୍ୟେକ ଯେଉଁ କିଶୋରୀ ଝିଅମାନଙ୍କୁ ସମସ୍ତଙ୍କୁ କୁହାଯାଇଛି, ସମସ୍ତଙ୍କୁ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି, ସେମାନେ କେମିତି ପ୍ରପର୍ ଡିସ୍ପୋଜ୍ କରିବେ ତାଙ୍କର ସାନିଟାରୀ ପ୍ୟାଡ଼୍କୁ। ଆଣ୍ଡ ସବୁ ଝିଅମାନଙ୍କ ପାଇଁ ଯେଉଁ ଶୌଚାଳୟ ବ୍ୟବସ୍ଥା ରହିଛି ସେ ବି ସମ୍ପ୍ରତି ସଫା ସୁତରା, ୟା ଭିତରେ ଆହୁରି ଅଙ୍ଗନବାଡ଼ି ମଧ୍ୟ ଅଛି, 3 ଅଙ୍ଗନବାଡ଼ି ଅଛି, ଗୋଟେ ମନ୍ଦିର ପାଖରେ ଆଉ ଗଳି ମଧ୍ୟରେ ଗୋଟେ ଅଙ୍ଗନବାଡ଼ି ଅଛି, ଯେଉଁଠି ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରକାର ନ୍ୟୁଟ୍ରିସନ୍ ଯାହା ବି ଗଭର୍ଣ୍ଣମେଣ୍ଟ ତରଫରୁ ମିଳୁଛି ସେସବୁ ଜିନିଷ ମାଆମାନଙ୍କୁ ଶିଶୁମାନଙ୍କୁ ମଧ୍ୟ ସମସ୍ତଙ୍କ ଭିତରେ ବିତରଣ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ଆମ ବସ୍ତି ଆଗେଇଛି, ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମିଳୁଛି।